श्रीमद्भागवतम तृतीय स्कंद पंद्रध्याय श्लोक चार देवदेवा
जगद्धाता
लोकनाथ शिखामणि
परेषां
त्वं भूतानां असि भाववेद देवदेवा जगद्धात लोकनाथ शिखामणे परेषां परेषां त्वं
भूतानामसि भाववेद
देवदेवा जगद्धात
लोकनाथ शिखामणे परेषां त्वं
भूतानामसि भाववेद
देवदेवा जगद्धात लोकनाथ शिखामणे
परेषां त्वं
भूतानामसि भाववेद
देवदेवा जगद्धात लोकनाथ शिखामणि
देवदेव
जगद्धात जगदुद्धारणकर्ता लोकनाथशिखामणि हे लोकपालमानकर चुड़ामणि परेशान चीज जगत रे अपरेशान भौतिक जगत रा त्वं आपण भूतानां समस्त जीवंकर असी अटंति भाववित अभिप्राय जानी शुक्रण भात हे देवदेव हे जगद्धत उद्धारणकर्ता हे लोकपाल वणकर चूड़ामणि आप पर अपर समस्त प्राणी अभिप्राय अवगत अच्छा भावार्थ श्रीपा महाराज कहते जे श्री ब्रह्माजी भगवान सह सामान स्तर हेतु तुम्हें देवदेव बोली संबोधन करेहेतु देवदेव बोली संबोधन करेहेतु से ब्रह्मांडर द्वितीय श्रेष्ठा अटंती तेणु जगत उद्धारणकर्ता संबोधन करेस्त देवता श्रेष्ठ अटंती तेणु तक लोकपाल चूड़ामणि संबोधन कर चीज जगत और भौतिक जगत में कौन घटूँ जाणी पक्ष कष्टर व्यापार नुहे सी प्रत्येक हृदय कथा और अभिप्राय जानती एवं से घटनार उद्देश्य जनवाई अनुरोध कराला क्यों अभिप्राय जीतिक गर्व समग्र ब्रह्मांड में भीति संचार कर जनवाई अनुरोध कराला सर्वप्रथमें मंदिर मुख्य सुधार प्रताप द्रवरे मोर प्रणत नवेदन कै आने तृतीय स्कंद पंद्रह अध्याय श्लोक चार आलोचना करवा ତେଣୁ ଦେବତାମାନେ ବର୍ତ୍ତମାନ ତାଙ୍କ ସ୍ୱର୍ଗ ଲୋକରୁ ଯାତ୍ରା କରି ମଧୁଲୋକ ଜନଲୋକ ତପଲୋକ ଏସବୁ ପାର ହେଇ ଅନ୍ତିମରେ ବ୍ରହ୍ମଲୋକରେ ଆସି ପହଞ୍ଚି ବ୍ରହ୍ମାଙ୍କର ସ୍ତୁତି କରୁଛନ୍ତି। ତେଣୁ ବ୍ରହ୍ମା ଯେତେବେଳେ ଆମେ ଯେତେବେଳେ ଜଣଙ୍କ ପାଖକୁ ଯିବା ଆମର କାର୍ଯ୍ୟ ସାଧନ ପାଇଁ ଡାଇରେକ୍ଟ ଆମେ ତାଙ୍କୁ କହିବାନି ଆମର ଏଇଟା କରିଦିଅ ବୋଲି, ତାଙ୍କୁ ପ୍ରଥମେ ସ୍ତୁତି କରିବାକୁ ପଡ଼ିବ। ତେଣୁ ଆମେ ଦେଖିବା ଭଗବାନଙ୍କର ଯେତେବେଳେ କିଛି ଦେବତାମାନେ ବା ଯେକୌଣସି ଜଣଙ୍କର ଯେତେବେଳେ ଆବଶ୍ୟକତା ପଡ଼ୁଛି ବା ଦୁଃଖରେ ପଡ଼ୁଛି ଯେତେବେଳେ ଭଗବାନ ଡାକୁଛନ୍ତି ସେତେବେଳେ ସେ ଭଗବାନଙ୍କୁ ପ୍ରଥମେ ସ୍ତୁତି କରୁଛନ୍ତି। ତେଣୁ ଦେବତାମାନେ ବ୍ରହ୍ମାଙ୍କୁ ସ୍ତୁତି କରୁଛନ୍ତି। ଗତ ଶ୍ଳୋକରେ ଆମେ ଶ୍ରବଣ କରିଥିଲେ ସେ କହୁଛନ୍ତି ତମେ ଯୁବ ବେଦ୍ଧ ସମ୍ବିଘ୍ନା ଯତ୍ ବ୍ୟୟମ ଦୂଷଣ ନହି ଅବ୍ୟକ୍ତ ଭଗବତ କାଳେନା ସ୍ପଷ୍ଟ ରୂପବର୍ତ୍ତନ। ଆପଣ ପ୍ରଭୁ ଜାଣନ୍ତି କାହିଁକି ଏସବୁ ହେଉଛି, ଏ ଅନ୍ଧକାର ଖାଇଯାଇଛି, ଆମେ ବର୍ତ୍ତମାନ ଉଦ୍ବିଗ୍ନ ହୋଇଯାଇଛୁ। ପ୍ରଭୁ ଆପଣ ହେଉଛନ୍ତି ଦେବ ଦେବ, ଯଦି ବ୍ରହ୍ମା କହିବେ ମୋ ପାଖକୁ କାହିଁକି ଆସୁଛ ତୁମେ, ମୁଁ କ'ଣ କରିବି ନା, ଆପଣ ହେଉଛନ୍ତି ଆମର ଦେବତାମାନଙ୍କର ଦେବତା, ଦେବଦେବ ପ୍ରକୃତରେ ଦେବଦେବ ହେଉଛନ୍ତି ଭଗବାନ ବିଷ୍ଣୁ। କିନ୍ତୁ ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏ ତିନି ଜଣଙ୍କୁ ଏକ ସ୍ତରରେ ସେହିଭଳି ଭାବରେ ପାଖାପାଖି ସମାନ ସେମାନେ ସବୁ ରହିଛନ୍ତି, ଯଦିଓ ତାଙ୍କ ଭିତରେ ତଫାତ ରହିଛି। ବ୍ରହ୍ମା କେବଳ ବିଷ୍ଣୁଙ୍କ ସହିତ ସମାନ ହୋଇପାରିବେ ନାହିଁ, ବର୍ଣ୍ଣନା କରାଯାଇଛି ଯେ ଯସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ରାଦି ଦୈବତୈ ସମତ୍ୱନୈବ ବିକ୍ଷତେ ସ ପାଷଣ୍ଡି ଭାବେ ଧ୍ରୁବମ୍। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଯେଉଁମାନେ ଭଗବାନ ନାରାୟଣଙ୍କ ସହିତ ଅନ୍ୟମାନଙ୍କ କଥା ଛାଡ଼ ବ୍ରହ୍ମା ଏବଂ ଶିବ ଆଦି ଦେବତାମାନଙ୍କୁ ତାଙ୍କ ସହିତ ସମାନ ବୋଲି ଚିନ୍ତା କରନ୍ତି, ସେମାନେ ହେଉଛନ୍ତି ନିଶ୍ଚିନ୍ତ ଭାବରେ ପାଷଣ୍ଡି, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଆମର ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଆମର ଓଡ଼ିଶାରେ ଏଇ ପାଷଣ୍ଡି ମତ ଚାରିଆଡ଼େ ବ୍ୟାପି ଯାଇଛି। କେମିତି ନା ଆମେ ଦେଖିବା ତ୍ରିନାଥ ମନ୍ଦିର, ତ୍ରିନାଥ ମେଳା ଏସବୁ ଯେଉଁ ହେଉଛି ଏକ ଆସନରେ ବସାଇ ଦିଆଯାଇଛି ବ୍ରହ୍ମା ବିଷ୍ଣୁ ଏବଂ ଶିବ ତିନି ଜଣ, ତିନି ଜଣଙ୍କୁ ଏକ ଆସନରେ ବସାଇ ଦିଆଯାଇଛି। ତେଣୁ ଇଏ ହେଉଛି ପାଷଣ୍ଡି ମତ, ବିଷ୍ଣୁଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ତେଣୁ ଅନ୍ୟମାନଙ୍କ କଥା କ'ଣ କହିବା, ବ୍ରହ୍ମା ଶିବ ଆଦି ଯଦିଓ ଶିବଜୀ ସ୍ୱୟଂ ବିଷ୍ଣୁ କିନ୍ତୁ ଯେତେବେଳେ ସେ ତମଗୁଣର ଆଶ୍ରୟରେ ଆସୁଛନ୍ତି ସେତେବେଳେ ସେ ଶିବରେ ପରିଣତ ହୋଇଯାଉଛନ୍ତି, ତେଣୁ ତାଙ୍କୁ ମଧ୍ୟ ବିଷ୍ଣୁଙ୍କ ସହିତ ସମାନ କରାଯାଇପାରିବ ନାହିଁ। କିନ୍ତୁ ବ୍ରହ୍ମାଙ୍କର ଏବଂ ଶିବଙ୍କର ଏତେ ରହିଛି ଗୁଣ ସବୁ ରହିଛି, ଏତେ ଶକ୍ତି ରହିଛି, ଭଗବାନଙ୍କ ସହିତ ପାଖାପାଖି ସମାନ ରହିଛି, ତେଣୁ ଏଠି ଦେବଦେବ ବୋଲି ସମ୍ବୋଧନ କରାଯାଇଛି। ଚୈତନ୍ୟ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ଯଦି 64 ଗୁଣ ରହିଛି, 64 କଳା ରହିଛି, ବ୍ରହ୍ମାଙ୍କର 50 ଗୁଣ ପର୍ଯ୍ୟନ୍ତ ରହିଛି, 50 ଗୁଣ ରହିଛି ବ୍ରହ୍ମାଙ୍କର, ଏବଂ ତାର ଉର୍ଦ୍ଧ୍ୱରେ ରହୁଛି ଶିବଜୀଙ୍କର 55 ଗୁଣ। ଏବଂ ଆମର ଏଇଟାକୁ ମହାପ୍ରଭୁ ଏଇଟା ବର୍ଣ୍ଣନା କରିଛନ୍ତି, ତାପରେ ଆସିବେ କିଏ, ବ୍ରହ୍ମା, ତାପରେ ଶିବଜୀ, ତାପରେ ଆସିବେ ବିଷ୍ଣୁ, ବିଷ୍ଣୁ ବା ନାରାୟଣ, ଇଏ ତାଙ୍କର ଆହୁରି 5 ଗୁଣ ଅଧିକ ରହିଛି। ଏବଂ ଯଦିଓ ବିଷ୍ଣୁ ତତ୍ତ୍ୱ, ଭଗବାନ କୃଷ୍ଣ ମଧ୍ୟ ବିଷ୍ଣୁ ତତ୍ତ୍ୱ, କିନ୍ତୁ କୃଷ୍ଣଙ୍କର ଯେତେ ଅବତାର ଅଛନ୍ତି ଭଗବାନଙ୍କର ରାମାଦି ମୂର୍ତ୍ତି ଶୁକଳା ନିୟମେନ ତିଷ୍ଠନ୍ ନାନା ଅବତାର ମକରୋଧ ଭୁବନେଶୁ କିନ୍ତୁ କୃଷ୍ଣ ସ୍ୱୟଂ ସମଭବ ପରମ ପୁମାନ ୟୋ ଗୋବିନ୍ଦ ମାଦି ପୁରୁଷନ୍ ତମଂ ଭଜାମି। ଯଦିଓ ରାମ ନୃସିଂହ ବାମନ ଇତ୍ୟାଦି ଅନେକ ସବୁ ବିଷ୍ଣୁ ତତ୍ତ୍ୱ, କିନ୍ତୁ ସେମାନେ କୃଷ୍ଣଙ୍କ ସହିତ ସମାନ ହୋଇପାରିବେ ନାହିଁ। ଏ 4 ତାଙ୍କର ବିଶେଷ ଗୁଣ ରହିଛି, ଯେଉଁ 4 ଗୁଣରେ ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ତେଣୁ ଏ ଚୈତନ୍ୟ ଚରିତାମୃତରେ ସନାତନ ଗୋସ୍ୱାମୀଙ୍କୁ ଶିକ୍ଷା ଦେଲାବେଳେ ଏଇଟାକୁ ଭଗବାନ କହିଛନ୍ତି, ମହାପ୍ରଭୁ ସ୍ୱୟଂ କହିଛନ୍ତି। ପଚାଶଟି ଗୁଣ ପର୍ଯ୍ୟନ୍ତ ତାଙ୍କ ରହିଛି, କ'ଣ ଗୁଣ ସବୁ ବର୍ଣ୍ଣନା କରିବା, ପଚାଶଟି ଗୁଣ ଏଭଳି ଭାବେ ସବୁ ରହିଛି। ସୁରମାଙ୍ଗ, ସର୍ବସର୍ବସର୍ବଲକ୍ଷଣ ଯୁକ୍ତ, ସୁନ୍ଦର, ମହାତେଜ, ବଳବାନ, କିଶୋର ବୟସ ଯୁକ୍ତ, ଭାଷାଜ୍ଞ, ସତ୍ୟବାକ୍, ପ୍ରିୟ ବାକ୍ୟ ଯୁକ୍ତ, ବାକ୍ପଟୁ, ଏଭଳି ଭାବରେ ଅନେକ ପଚାଶଟି ଗୁଣ ରହିଛି। ଜଣେ ଜୀବ ଜଣେ ଯେତେବେଳେ ଶୁଦ୍ଧ ହୋଇଯିବ ସେ ପଚାଶଟି ଗୁଣର ଅଧିକାରୀ ହୋଇଯିବ। ସେଇଥିପାଇଁ କୁହାଯାଇଛି ଯେ ଯଶ୍ୟସ୍ତି ଭକ୍ତିର ଭଗବତୀ ଅକିଞ୍ଚନ ସର୍ବୈ ଗୁଣୈ ତତ୍ ସମାସତି ସୁରା ହରାଉ ଭକ୍ତସ୍ୟ କୃତ ମହତ୍ ଗୁଣା ମନୋରଥିନା ସତୀ ଧାବତ ବହି। ଜଣେ ଜୀବ ଯେତେବେଳେ ସେ ଭଗବାନଙ୍କର ଭକ୍ତି ଆଚରଣ କରିବେ ଅନ୍ୟ କୌଣସି ଉପାୟରେ ଏସବୁ ଗୁଣ ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ, ଯଦିଓ ପ୍ରାପ୍ତ ହେବେ କିନ୍ତୁ ତାର କିଛି ମୂଲ୍ୟ ନାହିଁ। ହରାଉ ଭକ୍ତସ୍ୟ ଜଣେ ବହୁତ ପରିଶ୍ରମ କରି ବହୁତ କଠୋର ତପସ୍ୟା କରି ହୁଏତ ଏସବୁ ଗୁଣକୁ ପାଇବା ପାଇଁ ଚେଷ୍ଟା କରିପାରେ, କିନ୍ତୁ ଯଦି ତାଙ୍କର ଭକ୍ତି ନାହିଁ ତାହେଲେ ସେ ଗୁଣର ମଧ୍ୟ କିଛି ମୂଲ୍ୟ ନାହିଁ। କିନ୍ତୁ ଅନ୍ୟପକ୍ଷରେ ଜଣେ ଭକ୍ତ ହେଉଛନ୍ତି ମାନେ ତାଙ୍କର ଏଇ ଚେଷ୍ଟା ନକଲେ ମଧ୍ୟ ଏହିସବୁ ଗୁଣ ଆସି ପହଞ୍ଚିବ, ଏ ପଚାଶଟି ଗୁଣର ସେ ଅଧିକାରୀ ହୋଇପାରିବେ। ବ୍ରହ୍ମା ଯେଉଁ ପଚାଶଟି ଗୁଣର ଅଧିକାରୀ ହୋଇଛନ୍ତି ସେ ଗୁଣର ଅଧିକାରୀ ଯେକୌଣସି ଜୀବ ହୋଇପାରିବେ ପଚାଶଟି ଗୁଣର। ତେଣୁ ତା ଉପରେ ଯେଉଁମାନେ ଶିବଜୀ ଯେ ଶିବ ହେଉଛନ୍ତି ତାଙ୍କର ପାଞ୍ଚଟି ଗୁଣ ଅଧିକ ରହିଛି। କ'ଣ ସେ ପାଞ୍ଚଟି ଗୁଣ ନା ସର୍ବଦା ସ୍ୱରୂପ ସମ୍ପ୍ରାପ୍ତ, ଏବଂ ସେମାନେ ହେଉଛନ୍ତି ସର୍ବଜ୍ଞ, ତାପରେ ସେ ହେଉଛନ୍ତି ନିତ୍ୟ ନୂତନ, ସବୁବେଳେ ନୂତନ ଲେଖାଯାଉଥିବେ ଭଗବାନ ହେଉଛନ୍ତି ନିତ୍ୟ ନୂତନ। ଆମେ ଦେଖୁଛେ ହଁ ଏଇ ତ ଗୋଟିଏ ବିଗ୍ରହ ରହିଛନ୍ତି ଆଉ କେତେ ତ ଦେଖିବା, କିନ୍ତୁ ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ ସେମାନେ ସବୁବେଳେ ଭଗବାନଙ୍କର ରୂପକୁ ନିତ୍ୟ ନୂତନ ତାଙ୍କୁ ଲାଗେ, ନିତ୍ୟ ନୂତନ ଲାଗେ। ଭଗବାନ କଥା କ'ଣ କହିବ, ଭଗବାନଙ୍କ କଥା କ'ଣ କହିବା, ଭଗବାନ ରୂପ କଥା କ'ଣ କହିବା, ଭଗବାନଙ୍କ କଥା ମଧ୍ୟ ନିତ୍ୟ ନୂତନ ଲାଗେ ସବୁବେଳେ ଯେତେ ଶୁଣିଲେ ମଧ୍ୟ। ଏମିତିକି ବ୍ରହ୍ମା ସେ ଭାଗବତଙ୍କୁ କହିଲେ, ନାରଦଙ୍କୁ କହିଲେ, ନାରଦ ସେ ଭାଗବତଙ୍କୁ କହିଲେ ବ୍ୟାସଦେବଙ୍କୁ, ବ୍ୟାସଦେବ ତାଙ୍କର ଶିଷ୍ୟ ସୁଖଦେବ ପୁତ୍ର ସୁଖଦେବଙ୍କୁ କହିଲେ, କିନ୍ତୁ ସୁଖଦେବ ଯେତେବେଳେ ଭଗବାନ କଥା କହୁଛନ୍ତି ସେତେବେଳେ ଭାଗବତ କଥା କହୁଛନ୍ତି। ଆମର ବର୍ଣ୍ଣନା କରାଯାଇଛି ଯେ ଆଚାର୍ଯ୍ୟ ଜଣେ କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ତାଙ୍କୁ ଲାଗୁଥିଲା ଅଶ୍ରୁତଚରମେବ ନାରଦ ବ୍ୟାସାଦୀନାଂ ଅପି ଇଦଂ ଅଶ୍ରୁତଚରମ ଅପି ସନ୍ଦର୍ଭ, ଜୀବ ଗୋସ୍ୱାମୀ ତାଙ୍କ ସନ୍ଦର୍ଭରେ କହିଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାର ଉଦ୍ଧାର କରି କହୁଛନ୍ତି। ନାରଦ ବ୍ୟାସାଦି ସେଠି ଯେଉଁ ଉନ୍ନତ ଋଷିମାନେ ରହିଛନ୍ତି ଯିଏକି ଭାଗବତମ୍ କହିଛନ୍ତି, ବ୍ୟାସଙ୍କୁ ନାରଦ କହିଲେ, ବ୍ୟାସ ରଚନା କଲେ, କିନ୍ତୁ ତାଙ୍କୁ ମଧ୍ୟ ଲାଗୁଛି ଏ ଯେଉଁ ଭାଗବତ କଥା ଶୁଣୁଛନ୍ତି ସେ ଶୁଣୁଛନ୍ତି ଅଶ୍ରୁତଚରମେବ, ଯେମିତି ଆଗରୁ ଶୁଣିନାହାନ୍ତି ପ୍ରଥମଥର ପାଇଁ ଶୁଣୁଛନ୍ତି, ନିତ୍ୟ ନୂତନ। ବେଦିକ ଲିଟରେଚର ପ୍ରଭୁପାଦ ମହାରାଜ କହିଛନ୍ତି ଯେ ବେଦିକ ଲିଟରେଚର ଇଜ୍ ଏଭଭ୍ ମୋଡ୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଟ୍ ବିକମ୍ସ ମୋର ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଏଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟାଲ୍ ସବଜେକ୍ଟ ମ୍ୟାଟର। ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଶ୍ଳୋକ 19 ଶ୍ଳୋକର ଭାବାର୍ଥରେ ପ୍ରଭୁପାଦ ମହାରାଜ ଏଇଟା କହୁଛନ୍ତି, ବୟମ୍ ତୂନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ ଯତ୍ ଶୁଣନ୍ତାମ ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ। ସୁନକାତି ଋଷି ସୁତ ଗୋସ୍ୱାମୀ କହୁଛନ୍ତି, ସୁନକାତି ଋଷି ଭାଗବତ ଭଗବାନଙ୍କ କଥା ବହୁତ ଜାଣିଛନ୍ତି, ସମସ୍ତ ଶାସ୍ତ୍ର ପ୍ରବୀଣ ସେ ଅଛନ୍ତି, ଦ୍ୱିଜ ଶ୍ରେଷ୍ଠା ବୋଲି କୁହାଯାଇଛି। ଦ୍ୱିଜମାନଙ୍କ ଭିତରେ ଯେଉଁମାନେ ସଂସ୍କାର ନେଇଛନ୍ତି ଦ୍ୱିଜ ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ସନକ ଋଷି, ସମସ୍ତ ଶାସ୍ତ୍ର ଜ୍ଞାନ ସେ ପଢ଼ିଛନ୍ତି ଜାଣିଛନ୍ତି। କିନ୍ତୁ ଯେତେବେଳେ ସୁତ ଗୋସ୍ୱାମୀ ତାଙ୍କୁ କହୁଛନ୍ତି ସେ ତାଙ୍କୁ କହୁଛନ୍ତି ପ୍ରଭୁ ବୟମ୍ ତୂନ ବିତୃପ୍ୟାମ, ତାର ଆଉ ଗୋଟିଏ ଅର୍ଥ କୁହାଯାଇଛି ଜଣେ ଆଚାର୍ଯ୍ୟ କହିଛନ୍ତି ଯେ ସେମାନେ ଏ ଯେଉଁ 1000 ବର୍ଷ ଧରି ଯଜ୍ଞ କରିବା ପାଇଁ ଆରମ୍ଭ କରିଥିଲେ, କଳିଯୁଗର ଲୋକମାନଙ୍କର ମଙ୍ଗଳ ପାଇଁ 1000 ବର୍ଷ ଧରି ଯଜ୍ଞ କରିବା ପାଇଁ ଆୟୋଜନ କରିଥିଲେ, କିନ୍ତୁ ସେଥିରେ ସେ ତୃପ୍ତ ହୋଇଗଲେ, ସେ ଚାହିଁଲେ ନାହିଁ ସେଇଟାକୁ। କିନ୍ତୁ ଯେତେବେଳେ ସୁତ ଗୋସ୍ୱାମୀ କଥା କହିଲେ, ଭାଗବତଙ୍କ କଥା, ସେତେବେଳେ ସେ ଆହୁରି ଅଧିକରୁ ଅଧିକ ତାଙ୍କୁ ତୃପ୍ତି ଲାଗୁଥିଲା। ତେଣୁ ସିଏ କହୁଛନ୍ତି, ବୟମ ଦୁନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ। ଭଗବାନଙ୍କର ଗୋଟିଏ ନାମ ହେଉଛି ଉତ୍ତମ ଶ୍ଳୋକ। ଉଦ୍ଗତ ତମ ଯଶ, ଏ ଭୌତିକ ଗୁଣର ଉର୍ଦ୍ଧ୍ୱରେ ଭଗବାନଙ୍କର ଯଶ ବା ଶ୍ଳୋକ, ଏଭଳି ଭଗବାନଙ୍କ ନାମ ହେଉଛି ଉତ୍ତମ ଶ୍ଳୋକ। ତାଙ୍କର ଯେଉଁ ବିକ୍ରମ ରହିଛି, ତାଙ୍କର ଯେଉଁ ଲୀଳା ସବୁ ରହିଛି, ସୌନଗାତ ଋଷି କହୁଛନ୍ତି, ବୟମ ତୁନ ବୟମ ଶବ୍ଦ ବ୍ୟବହାର କରୁଛନ୍ତି, ବହୁବଚନରେ କୁହାଯାଇଛି, ଏକବଚନରେ କୁହାଯାଇନି। ବୟମ ତୁନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ, ଭଗବାନଙ୍କର ଯେଉଁ ଆପଣ କହୁଛନ୍ତି ଭଗବାନ କଥା, ଆମେ ତୃପ୍ତି ପାଉନୁ। ବୟମ ତୁନ ବିତୃପ୍ୟାମ ଉତ୍ତମ ଶ୍ଳୋକ ଯତ୍ ଶୁଣନ୍ତାନ, ଯେତେବେଳେ ଆମେ ଶୁଣୁଛୁ, ଯତ୍ ଶୁଣନ୍ତାନ ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ, ପ୍ରତି ପଦରେ ଆପଣ ଯାହା କହୁଛନ୍ତି, ସେ ପ୍ରତି ପଦରେ ପ୍ରତି କଥାରେ ଆମେ ରସ ପ୍ରାପ୍ତ ହେଉଛୁ, ଜ୍ଞାନ ପ୍ରାପ୍ତ ହେଉଛୁ ଏବଂ ସ୍ୱାଦ ପ୍ରାପ୍ତ ହେଉଛୁ। ତେଣୁ ଏଠି ଜଣେ ଆଚାର୍ଯ୍ୟ କହିଛନ୍ତି, ତୃପ୍ତି କେତେବେଳେ ଆସେ, 3ଟି କାରଣରେ ଆମର ତୃପ୍ତି ଆସେ। କ'ଣ ସେ କାରଣ ସବୁ ନା, ଗୋଟେ ହେଲା, କାହିଁକି ତୃପ୍ତି ଆସିବ ଆମକୁ, ଆମେ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛେ, ଖାଦ୍ୟ ଖାଉଛେ ମାନେ ଖାଦ୍ୟ ଖାଇଲେ ଆମର ତୃପ୍ତି ଆସିଯାଉଛି, ପେଟ ପେଟ ଭର ହୋଇଗଲା, ପେଟ ପୁରିଗଲା। ତେଣୁ ଆଉ ଯେତେ ଭଲ ସ୍ୱାଦ ଜିନିଷ ହେଲେ ମଧ୍ୟ ଆମକୁ ଆଉ ସେଇଟା ସ୍ୱାଦ ଲାଗିବ ନାହିଁ, ପେଟ ପୁରିଗଲା। ତେଣୁ ଇଏ ଗୋଟିଏ କାରଣ। ସେଇଭଳି ଭାବରେ କିଏ କୁଣେଇଛନ୍, ଗୋଟେ ହେଉଛି ଉଦର ଭରଣ, ପେଟ ପୁରିଗଲା ଆଉ ସେଇଟା ଆଉ ତୃପ୍ତି ଲାଗିବ ନାହିଁ, ଆନନ୍ଦ ଲାଗିବ ନାହିଁ। ଦ୍ୱିତୀୟଟା ହେଉଛି ରସ ଜ୍ଞାନୀ ନେବା, ଆମେ ସେ ରସ ଜାଣିନେ, ତେଣୁ ଆମକୁ କହ ହଁ ଠିକ୍ ଅଛି ଆଉ ଦରକାର ନାହିଁ, ତୃପ୍ତି ହୋଇଗଲେ, ଆମ ରସ ବିଷୟରେ ଜ୍ଞାନ ନାହିଁ, ଆମର ରସ ଜ୍ଞାନୀ ନେବା। ତୃତୀୟ କାରଣ ହେଉଛି ଯେ ସ୍ୱାଦୁ ବିଶେଷ ଅଭାବ ବା ସ୍ୱାଦୁ, ଆମର ଜରଫର ହୋଇଯାଇଛି, ଆମକୁ ସ୍ୱାଦୁ ଲାଗୁନାହିଁ, ଜିଭା ପିତା ହୋଇଯାଇଛି, ଯେତେ ମିଠା ଜିନିଷ ହେଲେ ପିତା ଭଳିଆ ଲାଗିବ। ତେଣୁ ଏଇ 3ଟି କାରଣରୁ ଅଳନ ବୁଦ୍ଧି ଆସେ, ଆମର ହୋଇଗଲା, ଯଥେଷ୍ଟ ହୋଇଗଲା। କିନ୍ତୁ ଭଗବାନଙ୍କର କଥା ଏଭଳି ଯେ ଏ 3ଟି ଜିନିଷ ସେଥିରେ ନାହିଁ, କେତେ ଶୁଣିଲେ ମଧ୍ୟ ସେ ସେତେବେଳେ ଅଧିକରୁ ଅଧିକା ଶୁଣିବା ପାଇଁ ଇଚ୍ଛା ହେଉଥିବ। ଇଏ ହେଉଛି ବୈଦିକ ଲିଟରେଚର୍ର, ଇଏ ହେଉଛି ସ୍ୱତନ୍ତ୍ରତା ବା ଇଏ ହେଉଛି ବିଶେଷତା। ଅନ୍ୟ ଗ୍ରନ୍ଥ ଏବଂ ବୈଦିକ ଗ୍ରନ୍ଥ ଭିତରେ ତଫାତ୍ ହେଉଛି ଏଇଟା। ଯେତେ ଆପଣ ନୋବେଲ ପ୍ରାଇଜ୍ ପାଆନ୍ତୁ, ଲିଟରେଚର୍ରେ ବହୁତ ନୋବେଲ କବିମାନେ ନୋବେଲ ପ୍ରାଇଜ୍ ପାଉଛନ୍ତି, କିନ୍ତୁ ଯଦି ସେଠି ଭଗବାନ କଥା ନାହିଁ, ତାହେଲେ ସେ ନ ଯତ୍ ପଚାଶ ଚିତ୍ର ପ୍ରଧାନ ଘରେ ଯଶୋ ଜଗତ୍ ପବିତ୍ରଂ ପ୍ରଗୃଣିତ କରିଛି ତତ୍ ବାୟସମ୍ ତୀର୍ଥ ମୁସନ୍ତି ମାନସା ନ ଯତ୍ର ହଂସା ନିରମତି ଶିକ୍ଷା। ନାରଦମୁନି ଏକଥା କହିଲେ ବ୍ୟାସଦେବ, କାହିଁକି ବ୍ୟାସଦେବ ସେ ସନ୍ତୋଷ ପାଇପାରୁନଥିଲେ ନା, ଯେତେ ଯାହା ଲେଖିଲେ ମଧ୍ୟ ଜଣେ ତୃପ୍ତ ହୋଇଯିବ, କିନ୍ତୁ ଏଭଳି ଲିଟରେଚର୍ ହୋଇନଥିଲା, ଏଭଳି ଶାସ୍ତ୍ର ଲେଖିନଥିଲେ ବ୍ୟାସଦେବ, ଯେଉଁ ଶାସ୍ତ୍ରକୁ ଶୁଣିଲେ ଯେତେ ଶୁଣିଲେ ମଧ୍ୟ ଜଣେ ତୃପ୍ତ ହେବ ନାହିଁ। ତେଣୁ ନାରଦମୁନି ସେଇଟା କହୁଛନ୍ତି, ନ ଯତ୍ ପଚାଶ ଚିତ୍ର ପ୍ରଧାନ, ଯେଉଁମାନେ ଲିଟରେଚର୍ରେ ନୋବେଲ ପ୍ରାଇଜ୍ ପାଉଛନ୍ତି, ବହୁତ ସୁନ୍ଦର ଆଳଙ୍କାରିକ ଭାଷାରେ ସବୁ ଲେଖାଯାଉଛି, ସେଥିରେ ସଙ୍ଗୀତ ରଚନା କରାଯାଉଛି, କବିତା ରଚନା କରାଯାଉଛି, କିନ୍ତୁ ଯେତେ ଚିତ୍ରପଦ ହେଲେ ମଧ୍ୟ, ଯେତେ ଆଳଙ୍କାରିକ ଅକ୍ଷରରେ ଲେଖା ହେଲେ ମଧ୍ୟ, ହରିଙ୍କର ଯଶ ନାହିଁ। ନଜତ ପଚାଶ ଚିତ୍ରପଦ ଘରେ ଯଶ, ହରିଙ୍କର ଯଶ ଜଗତ ପବିତ୍ର କରିଦେବ, ଜଗତ ପବିତ୍ର ପ୍ରଗୁଣିତ କରିଛି, ପ୍ରଗୁଣିତ ଯେଉଁମାନେ କେବଳ ଭଗବାନଙ୍କର ଯଶ କେବଳ ଗାନ କରିବେ ବା ଗୁଣୁଗୁଣି ହେବେ ମଧ୍ୟ, ତାଦ୍ୱାରା ମଧ୍ୟ ଜଗତ ପବିତ୍ର ହୋଇଯିବ କରିଛି। କିନ୍ତୁ ତତ୍ ବାୟସମ ତୀର୍ଥ ମୁସନ୍ତି ମାନସା, କିନ୍ତୁ ଅନ୍ୟ ପକ୍ଷରେ ଯେତେ ଆଳଙ୍କାରିକ ଭାଷା ଥାଉ ନା କାହିଁକି, ଯେତେ ସୁନ୍ଦର ଭାବରେ ଲେଖା ହେଉଥିବ ନା କାହିଁକି, ସାହିତ୍ୟ ଏତେ ଉନ୍ନତ ମାନର ସାହିତ୍ୟ ହୋଇଥିବ ନା କାହିଁକି, କିନ୍ତୁ ଯଦି ଭଗବାନଙ୍କର ଦୋଷ ନାହିଁ ତାହେଲେ ସେ ବାୟସମ ତୀର୍ଥ ମୁସନ୍ତି ମାନସା। ବାୟସ ତୀର୍ଥ କାକର ତୀର୍ଥ ବୋଲି କୁହାଯାଉଛି। କାଉ କେଉଁଠି ବସେ ନା ଯେଉଁଠି ସବୁ ଅପରିଷ୍କାର ପଦାର୍ଥ ଥାଏ ସେଇଠି ସବୁ କାଉ ବସେ। କିନ୍ତୁ ନ ଯତ୍ର ନିରମନ୍ତି ଶିକ୍ଷା ହଂସା, ହଂସମାନେ ସେଥିରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ। ହଂସର କେଉଁ ସ୍ଥାନରେ ରହିବ ସେମାନେ ନା ବହୁତ ପବିତ୍ର ସ୍ୱଚ୍ଛ ଜଳ ହୋଇଥିବ, ଏ ଯେଉଁ ପଦ୍ମ ଇତ୍ୟାଦି ଥିବେ ସେଇଥିରେ ସେମାନେ ରମଣ କରନ୍ତି, ସେଥିରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ତେଣୁ ଏଥିରେ ବହୁତ ସୁନ୍ଦର ଗୋଟେ ଲେଖା ହେଇଛି, ଆମର ପ୍ରଭୁ ଥରେ ଦେଇଥିଲେ ମୋତେ ରାଣୀ କୁନ୍ତିଙ୍କର ଶିକ୍ଷା ବହିଟାକୁ ମୁଁ ଅନୁବାଦ ଦ୍ୱାରା ଲେଖାହେଇଥିଲି, ମୁଁ ତାକୁ ଦେଖୁଥିଲି। ତା ଦେହରେ ଗୋଟେ ବଢ଼ିଆ କଥା ଲେଖା ହେଇଥିଲା ଯେ ଯେ କାଉମାନଙ୍କର ସ୍ଥାନ ହେଉଛି କେଉଁଟା, ଯେ ରାଣୀ କୁନ୍ତିଙ୍କ ଶିକ୍ଷାରେ ସେଇଟା କୁହାହେଉଛି। ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ଶ୍ଳୋକ 33ର ଭାଷରେ ଏଇଟା ଲେକ୍ଚରରେ ପ୍ରଭୁପଦ ମହାରାଜ କହିଥିଲେ, କାକମାନେ ରାଜହଂସଙ୍କ ସହିତ ମିଶିବେ ନାହିଁ। ତଦ୍ରୂପ ମାନବ ସମାଜରେ କାକ ସଦୃଶ ଏବଂ ରାଜହଂସ ସଦୃଶ ବ୍ୟକ୍ତି ଅଛନ୍ତି, ଦେଖାଯାଉଛନ୍ତି ଏକା ଭଳିଆ, ଦୁଇ ଗୋଡ଼ ଦୁଇ ହାତ ଗୋଟିଏ ମୁଣ୍ଡ ରହିଛି। କିନ୍ତୁ ଜଣେ ହେଉଛି କାକ ସଦୃଶ ବ୍ୟକ୍ତି, ଆଉ ଜଣେ ହେଉଛନ୍ତି ହଂସ ସଦୃଶ ବ୍ୟକ୍ତି। ରାଜହଂସ ଜାତୀୟ ବ୍ୟକ୍ତିମାନେ କୃଷ୍ଣ ଭାବନା ମୃତ କେନ୍ଦ୍ରକୁ ଆସିବେ, ଯେଉଁଠାରେ କି ସବୁକିଛି ଶୁଦ୍ଧ ତଥା ସ୍ୱଚ୍ଛ ଅଟେ, ଯେଉଁଠାରେ ଉତ୍ତମ ଶାସ୍ତ୍ର, ଦିବ୍ୟ ପ୍ରସାଦ, ଉତ୍ତମ ଶିକ୍ଷା, ଉତ୍ତମ ବୁଦ୍ଧି ଆଦି ସବୁକିଛି ଉତ୍ତମ ତଥା ବିଶୁଦ୍ଧ ଜିନିଷ ଅଛି। କେତେଜଣ କହନ୍ତି ହଁ ଇସ୍କନରେ ମିଳୁଛି ପ୍ରସାଦ, ଆଉ ସେଠି କାଳୀଙ୍କ ପାଖରେ ପ୍ରସାଦ ମିଳୁଛି, ଅମକ ଜାଗାରେ ଶନିଙ୍କ ମନ୍ଦିରରେ ପ୍ରସାଦ ମିଳୁଛି, ଏଇଟା ଭଲ ସେଇଟା ଭଲ ଲାଗୁଛି, ସେ ପ୍ରସାଦ ସେ ତଫାତ୍ ଜାଣିପାରନ୍ତି ନାହିଁ। ତତ୍ ସଙ୍ଗେ ସଙ୍ଗେ କାକ ଜାତୀୟ ବ୍ୟକ୍ତିମାନେ କେଉଁଠିକି ଯିବେ ନା କ୍ଲବ, ପାର୍ଟି ତଥା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶିତ ସ୍ଥାନମାନଙ୍କୁ ଯିବେ। ଏଣୁ କୃଷ୍ଣ ଚେତନା ଆନ୍ଦୋଳନ ରାଜହଂସ ଜାତୀୟ ବ୍ୟକ୍ତିବିଶେଷ ପାଇଁ ଉଦ୍ଦିଷ୍ଟ, ଏହା କାକ ଜାତୀୟ ବ୍ୟକ୍ତିମାନଙ୍କ ପାଇଁ ନୁହେଁ। କିନ୍ତୁ ଆମେମାନେ କାକକୁ ଶ୍ୱାନରେ ପରିଣତ କରିଦେଇପାରିବୁ, ଏଇଟା ହେଉଛି ସ୍ପେଶାଲ ଆମର ଆର ବିଶେଷତ୍ୱ ହେଉଛି ଏଇଟା ଇସ୍କନର। କ'ଣ ନା ତାହା ହିଁ ଆମର ଦର୍ଶନ, ଆମର ଫିଲୋସଫି ହେଉଛି ସେଇଟା। ଯେଉଁମାନେ କାକ ଥିଲେ ସେମାନେ ବର୍ତ୍ତମାନ ରାଜହଂସ ପରି ବିଚରଣ କରୁଛନ୍ତି।
ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ବାସ୍ୟ ଜଗତକୁ ସେମାନେ କ'ଣ କିଭଳି ରହୁଥିଲେ ଆମେ ଯାଇଥିଲୁ ଏଥିରେ ଦେଖୁଥିଲୁ, ପ୍ରକୃତରେ ସେଇଭଳି ଭାବରେ ରହିଛନ୍ତି ସେମାନେ, ସେହି ସ୍ତରରେ ରହିଛନ୍ତି। ତାଙ୍କର ମନୁଷ୍ୟ ସେମାନେ ମନୁଷ୍ୟ ଜନ୍ମ ପାଇଛନ୍ତି, ସେମାନେ କ'ଣ ମନୁଷ୍ୟର ଜୀବନ ଭାବୁଛନ୍ତି କ'ଣ ନା ଯେତେ ଅଧିକରୁ ଅଧିକ ଉପଭୋଗ କରିବା, ଏ ଭୌତିକ ଇନ୍ଦ୍ରିୟ ଉପଭୋଗ କରିବା, ସେ ହେଉଛି ଆମର ଆଡ଼ଭାନ୍ସ ସିଭିଲାଇଜେସନ୍, ଆମର ସଂସ୍କୃତି ହେଉଛି ଉନ୍ନତ, ଏଇଭଳି ଭାବରେ ଭାବୁଛନ୍ତି। କିନ୍ତୁ ପ୍ରଭୁପାଦ ମହାରାଜ ତାଙ୍କ ପ୍ରକୃତରେ ସେମାନେ କାକ ସ୍ତରରେ ଥିଲେ, ତାଙ୍କୁ ହଂସ ସ୍ତରକୁ ଆଣିଛନ୍ତି। ସେମାନେ ଏସବୁ ଯେଉଁ ରହିଛି ଦ୍ୟୁତଙ୍କ ପାନଙ୍କ ସ୍ତ୍ରୀଙ୍କ ସୁନା ଯେତେ ଅଧର୍ମ ଚତୁର୍ବିଧା ଚାରିଆଡ଼େ ସେ ଚାଲିଛି, ସେଇ କାର୍ଯ୍ୟ ଚାଲିଛି। କିନ୍ତୁ ଯେଉଁମାନେ ଏଇ ଆନ୍ଦୋଳନକୁ ଆସୁଛନ୍ତି ସେମାନେ ଆକୁ ତ୍ୟାଗ କରିଦେଉଛନ୍ତି, ଅତି ସହଜରେ ତ୍ୟାଗ କରିଦେଉଛନ୍ତି। ଆମେରିକା ସରକାର 1965-66 ମସିହାର ହିପି ମୁଭମେଣ୍ଟ ଯେଉଁ ଚାଲିଥିଲା ଆମେରିକାରେ, ସବୁ ବିବ୍ରତ ହୋଇଯାଇଥିଲେ। ଏମାନେ ସବୁ ଡ୍ରଗ୍ ଆଡିକ୍ଟ ହୋଇକରି ଏଭଳି ଭାବରେ ରାସ୍ତା କଡ଼ରେ ଗଡ଼ୁଥିଲେ, ବହୁତ ଧନୀ ପରିବାର ବ୍ୟକ୍ତି ହୋଇକରି ମଧ୍ୟ ଏହିଭଳି ଭାବରେ ଜୀବନଯାପନ କରୁଥିଲେ, ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରି ମଧ୍ୟ ତାଙ୍କୁ ଭଲ କରିପାରୁନଥିଲେ। ଆମର ଭାରତବର୍ଷରେ ମଧ୍ୟ ସେହି ଅବସ୍ଥା ହୋଇଛି, ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଛି ଏ ମଦ ଦୋକାନ ସବୁ ବନ୍ଦ କରିବା ପାଇଁ। କିନ୍ତୁ ଆମେରିକା ସରକାର ଯେତେ ଚେଷ୍ଟା କଲେ ମଧ୍ୟ କେହି ସକ୍ସେସଫୁଲ୍ ହୋଇପାରୁନଥିଲେ। କିନ୍ତୁ ଯଦି ପ୍ରଭୁପାଦ ମହାରାଜ ଗଲେ ସେଠିକି, ସେମାନେ ଯଦି ପ୍ରଭୁପାଦ ଆନ୍ଦୋଳନରେ ଯୋଗ ଦେଲେ, ସେତେବେଳେ ସେମାନେ ବହୁତ ସହଜରେ ଛାଡ଼ିଦେଲେ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଭଗବାନ କଥା ଯେଉଁଠି ରହିଛି, ନାରଦ ମୁନି କଥା କହୁଛନ୍ତି, ନଜତ ପଚାଶ ଚିତ୍ରପଦ ଘରେ ଦେଶୋ, ଇଏ ହେଉଛି ବେଦିକ ଲିଟରେଚର୍ ଇଜ୍ ବିୟଣ୍ଡ ମୋଡ୍ ଅଫ୍ ଡାର୍କନେସ୍। ବେଦିକ ଲିଟରେଚର୍ ଭାଗବତ ବା ଅନ୍ୟ ବୈଦିକ ସାହିତ୍ୟ ମଧ୍ୟ ସବୁକିଛି ଏ ତ୍ରିଗୁଣରୁ ଉର୍ଦ୍ଧ୍ୱରେ, ଅନ୍ୟ ଯେଉଁ ଯେତେ ଉନ୍ନତ ସାହିତ୍ୟ ହେଲେ ମଧ୍ୟ ଯଦି ଭଗବାନ କଥା ନାହିଁ ତାହେଲେ ତାକୁ ଏତେ ଭଲ ସେକ୍ସପିୟରର ବହୁତ ରହିଛି କାବ୍ୟ ରହିଛି ବହୁତ ବହୁତ ଉନ୍ନତମାନର ସାହିତ୍ୟ ସବୁ ରହିଛି କିନ୍ତୁ ତାକୁ କେତେଥର ପଢ଼ିଦେଲା ପରେ ଆଉ ସେକେଣ୍ଡ ଟାଇମ୍ ଆଉ ଇଚ୍ଛା ହେବନି ପଢ଼ିବା ପାଇଁ କିନ୍ତୁ ବୈଦିକ ସାହିତ୍ୟ ଏଭଳି ଯେ ଯେତେ ଜଣେ ପଢ଼ୁଥିବ ଇଟ୍ସ ଲାଇଫ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟ ସବଜେକ୍ଟ ମ୍ୟାଟର୍ ଯେତେ ପଢ଼ୁଥିବ ସେତେ ଅଧିକରୁ ଅଧିକ ତା'ର ଆଲୋକ ବ୍ୟାପ୍ତ ହେଉଥିବ ଅଧିକରୁ ଅଧିକ ଅନୁଭୂତି ଆସୁଥିବ ପ୍ରଭୁପାଦ ମହାରାଜ କହନ୍ତି ଯଦି ଜଣେ ଭଗବତ ଗୀତାର 18 ଅଧ୍ୟାୟ 700 ଅଧ୍ୟାୟ ଶ୍ଳୋକ ପ୍ରତିଦିନ ପଢ଼ିବେ ପ୍ରତିଥରରେ ସେ ଅଧିକରୁ ଅଧିକ ଜ୍ଞାନ ଅନୁଭବ କରିବେ ତେଣୁ ଏଇଭଳି ଭାବେ ବୈଦିକ ଲିଟରେଚର୍ ଏଇଭଳି ଭାବେ ନିତ୍ୟ ନୂତନ ସବୁ ରହିବ ସେ କଥା ମଧ୍ୟ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଯେତେବେଳେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଥିଲେ ଭଗବାନଙ୍କ ଲୀଳା ପ୍ରଥମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଅଘାସୁର ଲୀଳାଟି ବର୍ଣ୍ଣନା କଲେ ଅଘାସୁର ଲୀଳାଟିକୁ ବର୍ଣ୍ଣନା କରି ସେ ଚାହୁଁନଥିଲେ ଆଉ ଗୋଟିଏ ଲୀଳାକୁ ବର୍ଣ୍ଣନା କରିବା ପାଇଁ ତେଣୁ ସେ ସଂକ୍ଷେପରେ କହିଦେଲେ ଏଇ ଯେଉଁ ଅଘାସୁର ଲୀଳାଟି ହୋଇଥିଲା ଭଗବାନଙ୍କର କୌମାର ବୟସରେ ହୋଇଥିଲା 5 ହୋଇଥିଲା କିନ୍ତୁ ତାଙ୍କର ସାଙ୍ଗ ବାଳକମାନେ ଏହି ଲୀଳାଟିକୁ ପୌଗଣ୍ଡ ବୟସରେ ବର୍ଣ୍ଣନା କଲେ ଅର୍ଥାତ୍ 6 ବର୍ଣ୍ଣନା କଲେ ଏତିକି କହି ଛାଡ଼ିଦେଇଥିଲେ ଅଘାସୁର ଲୀଳାକୁ ଛାଡ଼ି ଅନ୍ୟ କେଉଁ ଲୀଳାଟି କହିଥାନ୍ତେ କିନ୍ତୁ ପରୀକ୍ଷିତ ମହାରାଜ ଧରିଲେ ପ୍ରଶ୍ନ କଲେ ପ୍ରଭୁ କାଳାନ୍ତର ପୂତ କଥମ ଏଇ ଯେଉଁ କୌମାର ବୟସରେ ଯଦି କୌମାର ବୟସରେ ଯେଉଁ ଭଗବାନ କରିଥିଲେ ତାଙ୍କ ସାଙ୍ଗ ବାଳକମାନେ କାହିଁକି ବୌଗଣ ବୟସରେ ଆଲୋଚନା କଲେ କାହିଁକି ସାଙ୍ଗେ ସାଙ୍ଗେ କଲେନି କାରଣ କ'ଣ ତେଣୁ କହୁଥିଲି ସେଦିନ ଏକଥା ଶୁଣିକିରି ସୁଖଦେବ ଗୋସ୍ୱାମୀ ସମାଧିଗ୍ରସ୍ତ ହୋଇଗଲେ ଏ ବହୁତ ଗମ୍ଭୀର ଲୀଳା ଭଗବାନଙ୍କର ଚାହୁଁନଥିଲେ ବର୍ଣ୍ଣନା କରିବା ପାଇଁ କିନ୍ତୁ ପରୀକ୍ଷିତ ମାନେ ଯେତେବେଳେ ପଚାରିଦେଲେ ସେତେବେଳେ ସେ ସମାଧିଗ୍ରସ୍ତ ହୋଇଗଲେ ତେଣୁ ନାରଦ ବ୍ୟାସ ଇତ୍ୟାଦି ସେମାନେ ସବୁ ଜୋରରେ କୀର୍ତ୍ତନ କଲେ କୀର୍ତ୍ତନ କଲା ପରେ ସେ ବହୁତ ଉତ୍ସାହ ବୋଲି କହୁଛି ବହୁତ କଷ୍ଟରେ ସେ ବାହ୍ୟ ଆସିଲା ତାଙ୍କର ତେଣୁ ଧୀରେ ଧୀରେ କହିବା ପାଇଁ ଆରମ୍ଭ କଲେ ଏ ଲୀଳାଟି କହିବା ପାଇଁ ଆରମ୍ଭ କଲେ ତେଣୁ କହିବା ପୂର୍ବରୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ପରୀକ୍ଷିତ ତୁମେ ଜଣେ ଲମ୍ପଟ ବ୍ୟକ୍ତି ସତାବୟଂ ସାରଭୂତା ନିସର୍ଗ ଯଦର୍ଥ ବାଣୀ ସୁତଚେତସାମ ବି ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତଶ୍ଚ ସ୍ତ୍ରିୟା ବିଟାନାମ ଅଭି ସାଧୁ ବାର୍ତ୍ତା ଯେମିତି ଲମ୍ପଟ ବ୍ୟକ୍ତି ସ୍ତ୍ରୀ ବିଷୟରେ ଆଲୋଚନା କରିବା ପାଇଁ ସେ କେବେ ହେଲେ ତାର ବିରକ୍ତି ଆସିବ ନାହିଁ ସେ ସବୁବେଳେ ଗଇ ଚାଲୁଥିବ ସେଭଳି ଭାବେ ତୁମେ ପ୍ରକୃତିରେ ସାଧୁ ଭଗବାନ କଥା ଶୁଣିବା ପାଇଁ ତୁମର କେତେ ଆଗ୍ରହ ଖାଇନାହାନ୍ତି କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି କୌଣସି ପାନୀୟ ବି ଗ୍ରହଣ କରିନାହାନ୍ତି 4 ହୋଇଗଲାଣି ତେଣୁ ଚତୁର୍ଥ ଦିନରେ ସୁଖଦେବ ଗୋସ୍ୱାମୀ ଭଗବାନ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଲେ ଭଗବାନଙ୍କ ଲୀଳା ଯେଉଁ 10 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି 9 ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ 3-4 ଶ୍ଳୋକରେ ବର୍ଣ୍ଣନା କରିଦେଲେ ଭଗବାନଙ୍କର ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଲେ କିନ୍ତୁ ପରୀକ୍ଷିତ ମହାରାଜ କହୁଛନ୍ତି ପ୍ରଭୁ ଆପଣ ଆସି ଭଗବାନ ଲୀଳାକୁ କେତେ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି ଆପଣ ଏଇଟା ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ ତେଣୁ ଆପଣ ଚିନ୍ତା କରୁଛନ୍ତି କି ମୁଁ ଖାଦ୍ୟ ଗ୍ରହଣ କରିନାହିଁ ବା ଜଳ ଗ୍ରହଣ କରିନାହିଁ ବୋଲି ବା ମୁଁ ଟିକେ ବିଶ୍ରାମ ନେଇନାହିଁ ବୋଲି ମୋର ଶୁଣିବା ପାଇଁ ଆଗ୍ରହ ନଥାଇପାରେ ଏବଂ ଟିକେ ବିଶ୍ରାମ ନେବା ପାଇଁ ଆପଣ ଚାହୁଁଛନ୍ତି କି ନା ନା ସେସବୁ ନାହିଁ ପ୍ରଭୁ ନୈଶାଧି ଦୁଃସା କ୍ଷୁନ୍ମା ତ୍ୟକ୍ତୋ ତମ ବି ବାଧତେ ପିବନ୍ତମ ତନ୍ ମୁଖାମୃଜମ ଜୀବତମ ହରି କଥାମୃତମ ପ୍ରଭୁ ମୁଁ ଯଦିଓ 4 ଧରି କୌଣସି ଖାଦ୍ୟ ପାନୀୟ ଗ୍ରହଣ କରିନାହିଁ କିନ୍ତୁ ଏ ଯେଉଁ ଦୁଃସାହା କ୍ଷୁନ୍ମା ଯେଉଁ କ୍ଷୁଧା ଯାକୁ ଜାଣି ସହ୍ୟ କରିବା ବହୁତ କଷ୍ଟ ସହ୍ୟ କରିପାରିବ ନାହିଁ କିନ୍ତୁ ମୁଁ ଜଳ ଗ୍ରହଣ ନ କରିକି ମଧ୍ୟ ମୋତେ କିଛି ବାଧା ଆସୁନାହିଁ କିନ୍ତୁ ସେ କହୁଛନ୍ତି ପିବନ୍ତମ ତ ମୁଖାମ୍ବୁଜମ ଆପଣଙ୍କର ପାଦ ମୁଖ ପଦ୍ମରୁ ଯେଉଁ ଭଗବାନ କଥା ମୁଁ ଶ୍ରବଣ କରୁଛି ପାନ କରୁଛି ତେଣୁ ମୋତେ ଆଉ କୌଣସି ବାଧା ହେଉନାହିଁ କ୍ଷୁଧା ବାଧିତ କରୁନାହିଁ ପିବନ୍ତମ ତ ମୁଖାମୁତମ ଜୀବତମ ହରିକଥାମୁତ ଭଗବାନଙ୍କର କଥା ଆପଣ କହୁଛନ୍ତି ଇଏ ଅମୃତ ମୁଁ ପାନ କରୁଛି। ତେଣୁ ସେ କହୁଛନ୍ତି ସୁଖଦେବ କହୁଛନ୍ତି ପରୀକ୍ଷିତ ମହାରାଜକୁ, ହେ ମହାରାଜ ତମେ ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ଯଦି ତମେ ପ୍ରତିକ୍ଷଣରେ ମୁଁ ଯେଉଁ ଭଗବାନ କଥା ଯଦିଓ ତମେ ଜାଣିଛ ସବୁ ପିଲାଦିନୁ ମାତୃଗର୍ଭରେ ଥିଲାବେଳେ ସେ ଭଗବାନ ଦର୍ଶନ କରିଛନ୍ତି, ଭଗବାନ ଲୀଳା କେତେ ଶ୍ରବଣ କରିଛନ୍ତି, ସେ ଆମର କାଲି ମହାରାଜ କହୁଥିଲେ ଯେଉଁ ଦ୍ୱାରକାରେ ଭଗବାନ ଯେତେବେଳେ ଥିଲେ ଏ ଯେଉଁ ହସ୍ତିନାପୁରରେ ଯୁଧିଷ୍ଠିର ମହାରାଜ ଏବଂ ସେ ପାଣ୍ଡବମାନେ ଥିଲେ ସବୁବେଳେ ମୁନି ଋଷିମାନେ ଆସି ସେଇଠି ପହଞ୍ଚନ୍ତି। ତେଣୁ ମୁନି ଋଷିମାନେ ଆସି ପହଞ୍ଚନ୍ତି ମାନେ ସେମାନେ ଭଗବାନଙ୍କ ଲୀଳା ହିଁ ବର୍ଣ୍ଣନା କରନ୍ତି। ତେଣୁ ପରୀକ୍ଷିତ ମହାରାଜ ପିଲାଦିନୁ ସେ ଭଗବାନ କଥା ଶ୍ରବଣ କରିକି ଆସୁଛନ୍ତି ଏବଂ ଯେତେବେଳେ ରାଜଶାସନ କରୁଥିଲେ ସେତେବେଳେ ଯେତେବେଳେ ବିଭିନ୍ନ ଜାଗାକୁ ଯାଉଥିଲେ ସେଠି ମଧ୍ୟ ପ୍ରଜାମାନେ ଭଗବାନ ଲୀଳାକୁ ନାଟକୀୟ ଭାବରେ ବର୍ଣ୍ଣନା କରିକି ନାଟକୀୟ ଭାବରେ ପ୍ରସ୍ତୁତ କରୁଥିଲେ କେମିତି ଭଗବାନ ତାଙ୍କର ସବୁ ପାଣ୍ଡବମାନଙ୍କ ପ୍ରତି କିଭଳି ସାରଥି ପାରସେଦ ସେବନ ଶୋକ ଦଗ୍ଧ ଏ ଶୋକଟି ମଧ୍ୟ ସେ ବୃହତ ଭାଗବତା ମଧ୍ୟରେ କାଲି ଆପଣ ଶୁଣିଥିଲେ ହନୁମାନ ସୁଧା କହିଛନ୍ତି। ଏ ପରୀକ୍ଷିତ ମହାରାଜ ଯେଉଁଠି ଯାଆନ୍ତି ପ୍ରଜାମାନେ ଭଗବାନଙ୍କ ଏହି ଲୀଳାକୁ ଭଗବାନ ପାଣ୍ଡବମାନଙ୍କ ପ୍ରତି କେତେ ସ୍ନେହ ରହିଛି ସେସବୁ ଲୀଳାକୁ ପ୍ରଦର୍ଶନ କରନ୍ତି ଏବଂ ପରୀକ୍ଷିତ ମହାରାଜ ଏତେ ତୃପ୍ତ ହୋଇଯାଆନ୍ତି ତାଙ୍କୁ ସବୁ ଅଳଙ୍କାର ସୁନ୍ଦର ମୂଲ୍ୟବାନ ଅଳଙ୍କାର ସବୁ ପ୍ରଦାନ କରନ୍ତି ପୁରସ୍କାର ପ୍ରଦାନ କରନ୍ତି। ତେଣୁ ଏଇଭଳି ଭାବରେ ପରୀକ୍ଷିତ ମହାରାଜ ଯଦିଓ ଭଗବାନ କଥା ବହୁତ ଶୁଣିଛନ୍ତି କିନ୍ତୁ ପରୀକ୍ଷିତ ତୁମକୁ ସବୁବେଳେ ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ଯଦି ପ୍ରତିକ୍ଷଣ ଏଇଟା ନୂଆ ନୂଆ ଲାଗୁଛି ଭଗବାନ କଥା ଶୁଣିକିରି ସ୍ତ୍ରିଆ ପିଠା ନାମ କି ସାଧୁ ବାର୍ତ୍ତା ଯେମିତି ଜଣେ ପିଠ ପୁରୁଷ ସ୍ତ୍ରୀ ବିଷୟରେ ଲମ୍ପଟ ପୁରୁଷ ସ୍ତ୍ରୀ ବିଷୟରେ ଚର୍ଚ୍ଚା କରିବା ପାଇଁ କେବେ ହେଲେ ବିରକ୍ତ ହୁଏ ନାହିଁ ତାର ଚାଲିଥିବ ସେଇ ବିଷୟରେ ଆଲୋଚନା ସେଇଭଳି ଭାବରେ ତୁମେ ସାଧୁ ଭଗବାନ କଥା ଶୁଣିବାରେ ତୁମେ ସେଇଭଳି ଭାବରେ ଆଗ୍ରହ ରହିଛି ତେଣୁ ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ ଏଇ ଲୀଳାଟିକୁ ବର୍ଣ୍ଣନା କଲେ ବ୍ରହ୍ମା କେମିତି ମୋହ ହୋଇଯାଇଥିଲେ ଭଗବାନଙ୍କ ଲୀଳାକୁ ଦେଖି ଆମେ କାଲି ମହାରାଜ କହୁଥିଲେ ମାୟାଦେବୀ ମଧ୍ୟ ନିଜେ ମୋହ ହୋଇଯାଇଛନ୍ତି ଭଗବାନଙ୍କ ଲୀଳାକୁ ଦେଖିକରି ସତୀଦେବୀ ସିଏ ମଧ୍ୟ ମୋହ ହୋଇଯାଇଛନ୍ତି। ତେଣୁ ଇଏ ହେଉଛି ନିତ୍ୟ ନୂତନ ସବୁବେଳେ ନିତ୍ୟ ନୂତନ ଲାଗୁଥିବେ ସିଏ ତାଙ୍କର ଏଇ ଶିବଜୀଙ୍କର ଏ ଗୁଣଟି ରହିଛି ତେପନ। ତାପରେ ଆଉ ଗୋଟିଏ ଗୁଣ ଅଧିକା ହେଉଛି କ'ଣ ନା ସଚ୍ଚିଦାନନ୍ଦ ଘନୀଭୂତ ସ୍ୱରୂପ ତାଙ୍କର ଶରୀର ଆମ ଶରୀର ଭଳି ନୁହଁ ସଚ୍ଚିଦାନନ୍ଦ ଶରୀର ସତ୍ କହିଲେ ସବୁବେଳେ ପାଇଁ ସେ ଶରୀର ରହିଛି ଜିତ୍ କହିଲେ ପୂର୍ଣ୍ଣ ଜ୍ଞାନମୟ ଏବଂ ପୂର୍ଣ୍ଣ ଆନନ୍ଦମୟ ସଚ୍ଚିଦାନନ୍ଦ ଘନୀଭୂତ ସ୍ୱରୂପ। ଏବଂ ଆଉ ଗୋଟିଏ ଗୁଣ ଅଧିକା କ'ଣ ନା ଅଖିଳ ସିଦ୍ଧି ବଶକାରୀ 23 ସିଦ୍ଧି ରହିଛି ଭାଗବତ ମେଧା ସ୍କନ୍ଧର 15 ଅଧ୍ୟାୟରେ 23 ସିଦ୍ଧି ରହିପାରିଲେ ବିଷୟରେ ବର୍ଣ୍ଣନା କରାଯାଇଛି ଏ ସମସ୍ତ ସିଦ୍ଧିର ବଶକାରୀ ତାଙ୍କ ପାଖରେ ରହିଛି ସବୁ ସିଦ୍ଧି ସେ ପ୍ରାପ୍ତ ହୋଇଛନ୍ତି। ତେଣୁ ବୃକାସୁର ଯେତେବେଳେ କହିଲା ପ୍ରଭୁ ଆପଣ ମୋତେ ଏଭଳି ଶକ୍ତି ପ୍ରଦାନ କରନ୍ତୁ ଯାହାର ମସ୍ତକରେ ମୁଁ ହାତ ରଖିଦେବି ସେ ଧ୍ୱଂସ ହୋଇଯିବ। ଶିବଜୀ ଅଖିଳ ସିଦ୍ଧି ବଶକାରୀ ତାଙ୍କ ପାଖରେ ସବୁ ସିଦ୍ଧି ରହିଛି ଏମିତି କିଛି ନାହିଁ ସେ ପ୍ରଦାନ କରିପାରିବେ ନାହିଁ ଯଥାସ୍ଥ କରି ଚାଲିଗଲେ। ତେଣୁ ଏ ଲୀଳାଟି ବର୍ଣ୍ଣନା କରାଯିବ 10 ସ୍କନ୍ଧ 99 ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯିବ 28 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ପ୍ରଭୁ ଏଇ ପ୍ରଶ୍ନଟି ପଚାରି ପରୀକ୍ଷିତ ମହାରାଜ କାହିଁକି ଶିବଜୀ ଯିଏକି ସେ ହେଉଛନ୍ତି ଯଦିଓ ତାଙ୍କର ସମସ୍ତ କିଛି ଐଶ୍ୱର୍ଯ୍ୟ ରହିଛି ଅକ୍ଷର ସିଦ୍ଧି ରହିଛି ତାଙ୍କ ପାଖରେ କିନ୍ତୁ ସେ ବହୁତ ସରଳ ଜୀବନଯାପନ କରୁଛନ୍ତି ଇଏ ବହୁତ କ'ଣ ରହୁଛି ବରଗଛୀ ମୂଳରେ ରହିଛନ୍ତି ବଟବୃକ୍ଷ ମୂଳରେ ରହିଛନ୍ତି ଏବଂ କୌଣସି ଗୃହ ବି ନାହିଁ ତାଙ୍କର ଏଭଳି ଦରିଦ୍ର ଅବସ୍ଥାରେ ରହିଛନ୍ତି ଦେଖିବାକୁ ଗଲେ କିନ୍ତୁ ଯେଉଁମାନେ ତାଙ୍କର ଭଜନ କରନ୍ତି ସେମାନେ ବହୁତ ଧନୀ ବ୍ୟକ୍ତି ହୋଇଯାଆନ୍ତି। ରାବଣ ସୁନାର ଲଙ୍କା ପ୍ରାପ୍ତ ହୋଇଥିଲା ଧନୀ ବ୍ୟକ୍ତି ହୋଇଯାଆନ୍ତି କିନ୍ତୁ ଲକ୍ଷ୍ମୀପତି ବିଷ୍ଣୁ ନାରାୟଣ ତାଙ୍କର ଯେଉଁମାନେ ଆରାଧନା କରନ୍ତି ସେମାନେ ଦରିଦ୍ର ହୋଇଯାଆନ୍ତି କାରଣ ଏଇ ପ୍ରଶ୍ନର ଉତ୍ତରରେ ଶୁକଦେବ ଗୋସ୍ୱାମୀ ଏଇଟା କହିଲେ ଏ କଥା କିଭଳି ଶିବଜୀ, ଏ ପ୍ରଶ୍ନର ଉତ୍ତର ମୁଁ ଦେଉନାହିଁ, କିନ୍ତୁ ଶିବଜୀ ବୃକାସୁରକୁ ଯେତେବେଳେ ବର ଦେଇଦେଲେ ବୃକାସୁର ତାଙ୍କ ପଛରେ ଧାଇଁଲା ପରୀକ୍ଷା କରିବା ପାଇଁ, କାହିଁକିନା ସେ ଚାହୁଁଥିଲା ଶିବଜୀଙ୍କୁ ଧ୍ୱଂସ କରିଦେଲେ ତାଙ୍କର ପତ୍ନୀଙ୍କୁ ସେ ବହୁ କରିବେ, ଭସ୍ମା ସେ ନିଜେ ଭସ୍ମା ହେଇଗଲା, ଭସ୍ମାସୁର ହେଇଗଲା, ସେ ନାଁ ହେଇଗଲା ଭସ୍ମାସୁର, ଶକୁନିଙ୍କର ପୁତ୍ର ଶକୁନି ଶକୁନି। ତେଣୁ ଇଏ ଭଗବାନ ଆସି ଗୋଟେ ବ୍ରହ୍ମଚାରୀ ବେଶରେ ତାଙ୍କୁ ମୋହ କରିଦେଲେ, କହିଲେ ଶକୁନି ପୁତ୍ର ଏ ଶିବଜୀ ଯେଉଁ ତୁମକୁ ବର ଦେଲେ ତାଙ୍କର କ'ଣ ଆଉ ଶକ୍ତି ରହିଛି, ସେ ପୁରା ଯେଉଁ ଅସୁର ଯେଉଁ ସମୁଦ୍ର ମନ୍ଥନରୁ ଯେଉଁ ବିଷ ବାହାରିଥିଲା ସେ ବିଷକୁ ବାନ କରିଦେଇଛନ୍ତି, ସେ ପାଗଳ ଅବସ୍ଥାରେ ଅଛନ୍ତି, ଆଉ ତାଙ୍କର ଶ୍ୱଶୁର ଦକ୍ଷ ତାଙ୍କୁ ଅଭିଶାପ ଦେଇଥିଲେ, ସେ କୌଣସି ଯଜ୍ଞ ଭାଗ ପ୍ରାପ୍ତ ହେଉନାହାନ୍ତି, କୌଣସି ଖାଦ୍ୟ ସେ ପାଇପାରୁନାହାନ୍ତି, ଆଉ ତାଙ୍କର ମୁଣ୍ଡ ଠିକ୍ ଅଛି ଯେ ସେ ତୁମକୁ ବର ଦେବେ, ତୁମେ ଦେଖୁନ ନିଜେ ପରୀକ୍ଷା କର, ନିଜ ହାତରେ ମସ୍ତକରେ ହାତ ଦେଇକି ଦେଖୁନ। ତେଣୁ ଯେତେବେଳେ ସେ ମସ୍ତକରେ ହାତ ଦେଇଦେଲେ ସେତେବେଳେ ସେ ଧ୍ୱଂସ ହେଇଗଲେ, ଭସ୍ମାସୁର ନାମ ହେଇଗଲା, ନାମ ହେଉଛି ବୃକ। ତେଣୁ ଏଇଭଳି ଭାବରେ ଶିବଜୀଙ୍କର ଏଇ ପାଞ୍ଚଟି ସ୍ପେଶାଲ ଗୁଣ ରହିଛି, ବ୍ରହ୍ମାଙ୍କଠାରୁ ଅଧିକ ତାଙ୍କର ଗୁଣ, ସେଥିପାଇଁ ସେ କହିଲେ ତଥ ପରାଙ୍ଗୀ ମା, ଯେଉଁମାନେ ଆମର ଗତକାଲି କହୁଥିଲେ ଯେଉଁମାନେ ଶହେ ଜନ୍ମ ଧରି ସ୍ୱଧର୍ମକୁ ପାଳନ କରିବେ ସେମାନେ ବ୍ରହ୍ମା ପଦ ପ୍ରାପ୍ତ ହେବେ, କିନ୍ତୁ ତାର ଉର୍ଦ୍ଧ ଯେଉଁମାନେ ଆହୁରି ଅଧିକ ଧର୍ମ ଆଚରଣ କରିବେ ସେମାନେ ଶିବ ଲୋକ ପ୍ରାପ୍ତ ହେବେ। ତଥ ପରାଙ୍ଗୀ ମା, ଶିବ ହେଉଛନ୍ତି ବ୍ରହ୍ମାଙ୍କର ଉର୍ଦ୍ଧରେ, ଯଦିଓ ସେ ତାଙ୍କର ପୁତ୍ର କିନ୍ତୁ ଶିବଙ୍କର ଶକ୍ତି ପାଞ୍ଚଟି ଗୁଣ ଅଧିକାର ରହିଛି ତାଙ୍କର, ଏବଂ ଆଉ ପାଞ୍ଚଟି ଗୁଣ ଯେଉଁ ଅଧିକାର ରହିଛି ବିଷ୍ଣୁ ତତ୍ତ୍ୱରେ, ସେ ପାଞ୍ଚଟି ଗୁଣ କ'ଣ ନା ଅବିଚିନ୍ତ୍ୟ ମହାଶକ୍ତିତ୍ୱ ଏବଂ କୋଟି ବ୍ରହ୍ମାଣ୍ଡ ବିଗ୍ରହତ୍ୱ, ସବୁଠାରେ ଏକ ସମୟରେ ସବୁଠାରେ ସେ ଉପସ୍ଥିତ ରହିପାରିବେ, ସବୁଠାରେ ସେ ଓମ୍ନିସିଏଣ୍ଟ ଓମ୍ନି ପ୍ରେଜେଣ୍ଟ ସବୁଠାରେ ବିଦ୍ୟମାନ ହୋଇପାରିବେ, କୋଟି ବ୍ରହ୍ମାଣ୍ଡ ବିଗ୍ରହ। ଭଗବାନ ନାରଦମୁନି ଆଶ୍ଚର୍ଯ୍ୟ ହୋଇଗଲେ, ଭଗବାନଙ୍କର ଲୀଳାକୁ ଦେଖିବା ପାଇଁ ଚାହୁଁଛନ୍ତି, ଭଗବାନ ଷୋହଳ ହଜାର ଶହେ ଆଠଟି ପ୍ରାସାଦ ନିର୍ମାଣ କରିଛନ୍ତି 16108 ଜଣଙ୍କ ପାଖରେ। ତେଣୁ ନାରଦମୁନିଙ୍କର ଆଗ୍ରହ ଆସିଲା ଭଗବାନ କିଭଳି ତାଙ୍କର ରାଣୀମାନଙ୍କ ପାଖରେ କିଭଳି ଜୀବନ ବ୍ୟତିବାହିତ କରୁଛନ୍ତି ଦେଖିବା, କହି ଯାଇ ପହଞ୍ଚିଗଲେ, ପ୍ରଥମେ ରୁକ୍ମିଣୀଙ୍କ ମହଲରେ ପହଞ୍ଚିଗଲେ। ତେଣୁ ରୁକ୍ମିଣୀ ମହଲରେ ପହଞ୍ଚିଗଲା ବେଳେ ଭଗବାନ ସେଠି ତାଙ୍କ ପଲଙ୍କରେ ଶୟନ କରୁଛନ୍ତି, ରୁକ୍ମିଣୀ ତାଙ୍କୁ ସେବା କରୁଛନ୍ତି। ନାରଦମୁନି ଦେଖି ସେ ଉଠିଗଲେ, ପଲଙ୍କରୁ ଉଠି ଆସି ନାରଦମୁନିକୁ ଆସି ତାଙ୍କୁ ତାଙ୍କର ପ୍ରଣାମ କରି ତାଙ୍କୁ ସମ୍ମାନ କରି ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି, ମୁନି ମୁନିବର ଆପଣ କ'ଣ ପାଇଁ ଆସିଲେ ଏଠିକି। ପୁଣି ଯେତେବେଳେ ନାରଦମୁନି ସେଠୁ ବିଦାୟ ନେଇକରି ଆଉ ଗୋଟେ ମହଲରେ ପହଞ୍ଚନ୍ତି, ସେତେବେଳେ ଭଗବାନ ଆଉ ଗୋଟେ ଲୀଳା କରୁଛନ୍ତି, କେଉଁଠି ପିଲାମାନଙ୍କୁ ବିବାହ କରୁଛନ୍ତି, ପିଲାମାନଙ୍କ ସହିତ ଖେଳୁଛନ୍ତି, କେଉଁଠି ପିଲାମାନେ ବିବାହ କରୁଛନ୍ତି, କେଉଁଠି ମନ୍ତ୍ରଣା କରୁଛନ୍ତି। ଏଇଭଳି ଭାବରେ 16108 ପ୍ରାସାଦରେ ଯେତେବେଳେ ବୁଲି ଆସିଲେ ସବୁଠି ଭଗବାନ ଆସି ତାଙ୍କୁ ପ୍ରଣାମ କରୁଛନ୍ତି, ନାରଦମୁନି ଆପଣ କେମିତି ଆସି ପହଞ୍ଚିଗଲେ, କ'ଣ ଆପଣଙ୍କୁ ସେବା କରିପାରିବି କହିକରି ସବୁଠି ସେଇଭଳି ଭାବରେ ବ୍ୟବହାର କରୁଛନ୍ତି। 16000 ଏତେ ନିଜକୁ ବିସ୍ତାର କେହି କରିନଥିଲେ, ମୁନି ଋଷିମାନେ ତାଙ୍କର ରହିଛି ନିଜକୁ ବିସ୍ତାର କରିପାରିବେ, କିନ୍ତୁ ଏଭଳି ଭାବରେ ବିସ୍ତାର କରିପାରିବେ ନାହିଁ। ଭଗବାନଙ୍କର ଏ ଯେଉଁ ଅଖଣ୍ଡ କୋଟି ବ୍ରହ୍ମାଣ୍ଡ ବିଗ୍ରହତ୍ୱ, ଭଗବାନ 16108 କ'ଣ କୋଟି କୋଟି ଭାବରେ ନିଜକୁ ବିସ୍ତାର କରିଥିଲେ ରାସଲୀଳାରେ, ବିଶ୍ୱନାଥ ଚକ୍ରପୁଟେକୁ କହୁଛନ୍ତି 300 କୋଟି ଗୋପ୍ୟା 30 କୋଟି ଗୋପୀ ଥିଲେ ସେଠି ରାସଲୀଳାରେ, ଏବଂ ଭଗବାନ ନିଜକୁ 30 କୋଟି ଭାବରେ ବିସ୍ତାର କରିଥିଲେ। ସେଥିପାଇଁ ଭାଗବତର 10:33 ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଯେତେବେଳେ ପ୍ରଶ୍ନ ପଚାରିଲେ, ପ୍ରଭୁ କାହିଁକି ଭଗବାନ ଏଭଳି ଲୀଳା କଲେ, ଏଭଳି ଅଧର୍ମ କାର୍ଯ୍ୟ କଲେ, ନିନ୍ଦନୀୟ କାର୍ଯ୍ୟ କାହିଁ କଲେ, ସେ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହିଛନ୍ତି ଯେ ବିକ୍ରୀଡ଼ିତଂ ବ୍ରଜବଦ୍ଭୀର ଇଦଂ ଯେ ବିଷ୍ଣୁ ଶବ୍ଦ ବ୍ୟବହାର କରିଛନ୍ତି, କୃଷ୍ଣ ବୋଲି କହିନାହାନ୍ତି, ଯଦିଓ କୃଷ୍ଣ ରାସଲୀଳା କରିଥିଲେ ଗୋପୀମାନଙ୍କ ସହିତ, ଏବଂ ଏ ପ୍ରଶ୍ନଟି ପଚାରିଲେ ପ୍ରକୃତି ମାଝେ କାହିଁକି ଏଭଳି ଲୀଳା କଲେ, ନିନ୍ଦନୀୟ କାର୍ଯ୍ୟ କଲେ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ, ଭଗବାନଙ୍କର ଯେଉଁ ଲୀଳା ହେଇଥିଲା ବିକ୍ରୀଡ଼ିତଂ, ବିଶେଷ କ୍ରୀଡ଼ା ଯେଉଁ କରିଥିଲେ ବ୍ରଜବଧୂମାନଙ୍କ ସହିତ, ଇଦଂ ଚ ବିଷ୍ଣୁ ଶବ୍ଦ ବ୍ୟବହାର କରିଲେ, କୃଷ୍ଣ ବୋଲି କହିଲେନି କାହିଁକି ନା କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି 30 କୋଟି ଭାବରେ ବିସ୍ତାର କରିଛନ୍ତି। ତେଣୁ ଏଇଟାକୁ ଯେଉଁମାନେ ଶ୍ରଦ୍ଧା ଅନୁଶୁଣିଆ ତଥାପର୍ଣ୍ଣେ ଯ ଶ୍ରଦ୍ଧାର ସହିତ ଯେଉଁମାନେ श्रवण करिवे बा वर्णना करिवे परंपरा रे वर्णना करिवे गुरु शिष्य परंपरा रे श्रवण करिवे वर्णना करिवे तार कौन हो ना भक्ति परां भगवती प्रतिलब्ध कामा भगवान प्रति भक्ति लाभ करिवे से माने एवं ताकर हृदय रे जो काम रोग रही से रोगटी दूर हो तेणु भक्ति परां भगवती प्रतिलब्ध कामा हृदरोग आशु अपौनति अजीर्ण धीर हृदरोग जो काम रोग रही काम क्रोध लोभ मोह मद मात्स्य इत्यादि हृदय रही सब हृदय दौर्बल्य यू दूर हृदरोग दूर होने आशु खूब शीघ्र डेरी हम ना आशु अचीर्ण दुईट शब्द व्यवहार करते धीर व्यक्ति में परिणत हो अधीर व्यक्ति जो धीर व्यक्ति केवल भगवान कथा श्रवण श्रवण मध्यम तेणु ये हूँ भगवान विष्णु ये गोटे आज पांचटी गुण रही अधिका तादी ये गोटे हूँ गोटी ब्रह्मांड विग्रहत्व तेणु आ गोटे हूँ सकल अवतार विजत्व जिते अवतार सब आस भगवान आसल अवतार अवतार ही असंख्या भागवत प्रथम स्कंद तृतीय अध्याय अवतार 22 24 अवतार विषय वर्णना कर 22 अवतार विषय जब वर्णना करसंती 24 बिल धरा जाऊँ तेणु अंतिम कहले अवतार ही असंख्या अवतार विषय वर्णना करवा जदि कह सुधुस्वामी सोनगा सिंह कहते अवतार हूँ असंख्य गणी हम ना अवतार असंख्या हरे सत्व निजे गुणा हरिकर जो सत्यगुण जो आसती भगवान विभिन्न अवतार सब आसती ये असंख्य जथा विदासीन कुल्या सरस शिव सहस्रस जमी गोटे बार जलराशि बहु प्रकार स्रोत बाहि जाऊँगी भाव में असंख्य अवतार ही असंख्या अनेक अवतार रही कितने अवतार सब रही गुण अवतार पुरुष अवतार युग अवतार मनंतर अवतार यही भाव अनेक अवतार सब रही युगावतार ये सब अनेक अवतार रही ये सब आस गोटी सकल अवतार विजत्व रही से शक्ति रही आ गोटे हूँ हतारी गतिदायक भगवान जो हत्या करती दाम प्रदान करती हतारी गतिदायक आउ पंचम गुणटी हूँ आत्माराम गणर आकर्षण आत्माराम जी की आत्मार आनंदित प्राप्त से भगवान विग्रह दर्शन कले सी मत आकर्षित हमें जमी सुखदेव गोस्वामी आत्माराम थे भगवान चिंतन करुले ब्रह्म चिंतन करुले कि भगवान नाम रूप गुण लीला श्रवण कले से आकर्षित होकर आई विष्णु पांचटी गुण स्पेशल रही एवं कृष्णकर जो चारोटी रही स्पेशल से ता सहित कौन सी विष्णु तत्व सामान हो पारे ना तेणु से चारोटी तो कौन ना लीला प्रेमणा प्रियाधिक्यं माधुर्य वेणुरूपयो एवं गुणा चतुर्भेदा चतुष्षष्टि उदाहृत यही भगवान पाखे ये जो चारोटी गुण स्पेशल रही कृष्ण पाखे लीला माधुरी प्रेम माधुरी वेणु माधुरी एवं रूप माधुरी ये चारोटी सहित आउ कई समान हो पारे ना तेणु खाली जे चारोटी पादुरी रही नुह समस्त 50, 5, 5, 4 समस्त 64 गुण 64 उदाहृत 64 गुण भगवान पाखे पूर्ण भाव रही तेणु ब्रह्मा जे से 50 गुण पाखापाखि प्राप्त होंगे से पूर्ण भाव नुह पूर्ण भाव भगवान पाखे रही किंतु देवता माने जो प्रार्थना करसंती ब्रह्मा को तेणु सी प्रार्थना करसंती ये भाव में सब विभिन्न जो पुराण सब रही रजगुण पुराण रही रजगुण अवतार होती ब्रह्मा रजगुण पुराण जो मैंने पाठ करेंगे से कहे ब्रह्मा हूँ भगवान से भाई तमगुण पुराण रही तमगुण जो मैंने पाठ करेंगे से कह शिव हो भगवान तेणु सत्यगुण जो मैंने पुराण पाठ करेंगे भागवत हो सत्यगुण सत्यगुण जो मैंने पाठ करेंगे से जानवे विष्णु होती अंतिम तत्व बा कृष्ण होती अंतिम तत्व जहाँ देवता मैंने जो ब्रह्मा को स्तुति करेणु से कौन देवदेव जगत धात प्रभु आप जगतर धाता आप जगतर उद्धारकर्ता आपण
ଲୋକନାଥ ଶିଖାମଣି ଯେତେ ଲୋକନାଥ ଅଛନ୍ତି, ଯେତେ ଉନ୍ନତ ସବୁ ବିଭିନ୍ନ ପ୍ରକାର ପ୍ରଜାପତିମାନେ ଅଛନ୍ତି, ଯେତେ ଉନ୍ନତ ସ୍ତରର ଲୋକମାନେ ଅଛନ୍ତି, ତାଙ୍କର ମଧ୍ୟ ଆପଣ ହେଉଛନ୍ତି ଶ୍ରେଷ୍ଠ ଲୋକନାଥ ଶିଖାମଣି। ପେରେଶାନ ପେରେଶାନ ତମ ଏ ଭୌତିକ ଜଗତ, ଇଏ ହେଉଛି ଅପର ଜଗତ, ଅପରା ପରାଜଗତ ହେଉଛି ଚିତ୍ ଜଗତ। ଆମେ ହେଉଛି ଭଗବାନଙ୍କ ପରାଶକ୍ତି, ଏ ଭୌତିକ ଶକ୍ତି ଯେଉଁ ରହିଛି ହେଉଛି ଅପରାଶକ୍ତି ଭଗବାନଙ୍କର। ତେଣୁ ଦେବତାମାନେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣ ପରେଶାନ ପରାଶକ୍ତ ଭୂତାନାମ ଅସି ଭାବବିତ୍, ସମସ୍ତ ଜୀବଙ୍କର ସବୁ ବିଷୟରେ ଆପଣ ଜାଣନ୍ତୁ, ସବୁ ଲୋକ ବିଷୟରେ ଆପଣ ଜାଣନ୍ତୁ। ତେଣୁ ଆମକୁ କୁହନ୍ତୁ ଏଇ ଯେଉଁ ଅନ୍ଧକାର ବ୍ୟାପି ଯାଉଛି, ଏ କ'ଣ ପାଇଁ ହେଇଛି, କେମିତି ଆମେ ଯେଉଁ ଉଦ୍ଧାର ପାଇବା, ଏହିଭଳି ଭାବରେ ଭଗବାନଙ୍କୁ ସ୍ତୁତି କରିବେ, ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟି ଗୋର ଆନନ୍ଦୀ
ଜୟ ଶ୍ରୀ ଗୋପାଳ।
Thank you.